ଅପେକ୍ଷା ପ୍ରବୀଣ ଆମେ କେବେ ମ୍ୟାରେଜ କରିବା?
ମ୍ୟାରେଜ? ମୁଁ ତ ଗୋଟେ ଅନ୍ଧ, ମ୍ୟାରେଜ କରି ମୁଁ ତମ ଉପରେ ବୋଝ ହେବାକୁ ଚାହୁଁନି ଅର୍ପିତା। ମୁଁ ତମକୁ ଭଲ ପାଏ, ମ୍ୟାରେଜ କଲେ କ'ଣ ନକଲେ କ'ଣ, ଯୋଉଦିନ ଯାଏ ମୋ ଛାତି ଭିତରର ସ୍ପନ୍ଦନ ଚାଲିଥିବ ସେବେ ଯାଏ ମୁଁ କେବଳ ତମକୁ ହିଁ ଭଲ ପାଉଥିବି।
ଛି ପ୍ରବୀଣ, ଏମିତି କୁହନ୍ତିନି।
ଯିଏ ଯାହାକୁ ଭଲ ପାଏ ସିଏ ତା ଉପରେ ବୋଝ ହେବାକୁ କେବେ ବି ଚାହିଁବନି।
ବନ୍ଦ କର ସେସବୁ କଥା। ଯଦି ତମର କେବେ ଆଖି ଭଲ ହେଇଯାଏ ତାହେଲେ ତମେ ମତେ ମ୍ୟାରେଜ କରିବ ନା?
ହଁ ନିଶ୍ଚୟ କରିବି, ହେଲେ ଯୋଉଟା ପସିବଲ ନୁହେଁ ସେଇଟା କାହିଁକି କହୁଛ ଯେ? ଘର ଲୋକ ବି ବହୁତ ଚେଷ୍ଟା କଲେଣି, ମେଡିକାଲ ଥ୍ରୁରେ ଆଡଭର୍ଟାଇଜ ବି ଦିଆ ହେଇଛି, ହେଲେ ସକ୍ସେସ ହଉନି। କିଏ ବା କାହିଁକି କାହା ପାଇଁ ଆଖି ଡୋନେଟ କରିବ କହିଲ?
ହଉ ଛାଡ଼ ସେସବୁ କଥା, ଚାଲ ଏବେ ଯିବା।
ଚୁପ୍ କର, ତମକୁ ବହୁତ ଭଲ ଅଭିନୟ କରିଆସେ ନା। ମୁଁ ଅନ୍ଧ ଥିଲି ବୋଲି କିଛି ଦେଖିପାରୁନଥିଲି, ସେଇ ସୁଯୋଗର ଫାଇଦା ଉଠେଇ ମତେ ବାରମ୍ବାର ମିଛ କହି ଚାଲିଥିଲ। ତମେ ଅନ୍ଧୁଣୀ ହେଇ କହୁଥିଲ କ'ଣ ନା ତମେ ଗୋଟେ ଭଲ ଝିଅ, ସବୁ ଦେଖିପାରୁଛ, ଆଉ ତମ ଆଖିରେ ମତେ ଦୁନିଆ ଦେଖେଇବ ନା। ହେଲେ ଭଗବାନ ମତେ ମୋ ଆଖି ଦୁଇଟି ଫେରେଇ ଦେଇଥିବାରୁ ମୁଁ ତମ ଭଳି ଗୋଟେ ମିଛେଇ ଧୋକେବା ଝିଅକୁ ଚିହ୍ନି ପାରିଛି। ମୁଁ ସବୁ ସହିପାରେ, ହେଲେ ମିଛ କହୁଥିବା ଲୋକକୁ ମୁଁ ଘୃଣା କରେ। ଚାଲିଯାଅ, ଗେଟ୍ ଲଷ୍ଟ।
ଏବେ ଆପଣଙ୍କ ଆଖିର କଣ୍ଡିସନ ପୁରା ଠିକ୍ ଅଛି। ମୁଁ ଆଉ କିଛି ଦିନ ପାଇଁ ମେଡିସିନ ଲେଖିଦେବି, ତାକୁ କଣ୍ଟିନ୍ୟୁ କରିଦେବେ। ବାଇ ଦ ୱେ ମିଷ୍ଟର ପ୍ରବୀଣ, ଆପଣଙ୍କୁ ଯୋଉ ମ୍ୟାଡାମ ଆଖି ଏକ୍ସଚେଞ୍ଜ କରିଥିଲେ ସିଏ ଏବେ କେମିତି ଅଛନ୍ତି?
ମ୍ୟାଡାମ କୋ ମ୍ୟାଡାମ
ସିଏ ଆପଣଙ୍କ ପାଇଁ ଏତେ ବଡ ତ୍ୟାଗ କଲେ ହେଲେ ଆପଣ କିଛି ଜାଣିନାହାନ୍ତି?
ତ୍ୟାଗ କଲେ କିଏ ସେ? କ'ଣ ଆପଣ କହୁଛନ୍ତି?
ସାର୍ ନମସ୍କାର,
ଆସନ୍ତୁ ବସନ୍ତୁ।
ସାର୍ ଆପଣଙ୍କ ମେଡିକାଲ ତରଫରୁ ଗୋଟେ ଆଡଭର୍ଟାଇଜମେଣ୍ଟ ବାହାରିଥିଲା।
ହଁ ହେଇଥିଲା।
ମିଷ୍ଟର ପ୍ରବୀଣ ବୋଲି ଜଣେ ବ୍ୟକ୍ତି ଅଛନ୍ତି, ତାଙ୍କର ଆଖି ଦରକାର।
ହଁ
ତାଙ୍କୁ ମୁଁ ମୋ ନିଜ ଆଖି ଦେବାକୁ ଚାହୁଁଛି।
ଆପଣ ସବୁ ଭାବି ଚିନ୍ତିକି ଆଖି ଏକ୍ସଚେଞ୍ଜ କରିବାକୁ ଚାହୁଁଛନ୍ତି ତ?
ହଁ ମୁଁ ସବୁ ଭାବି ଚିନ୍ତିକି ଆଖି ଏକ୍ସଚେଞ୍ଜ କରିବାକୁ ଚାହୁଁଛି, କିନ୍ତୁ ସାର୍ ମୋର ଗୋଟେ ଛୋଟିଆ ରିକ୍ୱେଷ୍ଟ।
କ'ଣ ରିକ୍ୱେଷ୍ଟ?
ମୁଁ ତାଙ୍କୁ ଆଖି ଏକ୍ସଚେଞ୍ଜ କରୁଛି ବୋଲି ଆପଣ ତାଙ୍କୁ ମୋ ନାଁ କହିବେନି।
ଠିକ୍ ଅଛି, ଓକେ।
ଅର୍ପିତା
ପ୍ରବୀଣ
ମୋତେ କ୍ଷମା କରିଦିଅ ଅର୍ପିତା, ମୁଁ କିଛି ନ ବୁଝି ତମକୁ ବହୁତ ଗୁଡ଼ାଏ କଥା କହିଦେଇଛି। ମୋତେ ତମ ଆଖି ଦେଇ ତମେ ନିଜେ ଅନ୍ଧୁଣୀ ହେଇଗଲ, ହେଲେ କ'ଣ ପାଇଁ ଏମିତି କଲ? ତମ ପାଖରେ ମୋତେ ସବୁଦିନ ପାଇଁ ଋଣୀ କରିଦେଲ, ଏଇ ଜନ୍ମ କ'ଣ? 100 ଜନ୍ମ ପର୍ଯ୍ୟନ୍ତ ମୁଁ ତମର ଋଣ ଶୁଝି ପାରିବିନି।
ପ୍ରବୀଣ ଏମିତି କ'ଣ କହୁଛ? ମୁଁ ଖାଲି ମୋ ଆଖି ତମକୁ ଦେଇନି, ତମର ସେ ମୂଲ୍ୟବାନ ଆଖି ଦିଟା ମୋ ପାଖରେ ବି ଅଛି। ତମେ ସିନା ସେ ଦିଟା ଆଖିରେ କିଛି ଦେଖିପାରୁନଥିଲ, ହେଲେ ମୁଁ ସେ ଆଖିରେ ସବୁବେଳେ ତମକୁ ଦେଖୁଛି। ଯୋଉ ଆଖିକୁ ତମେ ଦିନେ ବୋଝ ବୋଲି ଭାବୁଥିଲ, ସେଇ ବୋଝକୁ ମୁଁ ନେଇ ଆସିଛି। ମୁଁ ମୋ ଆଖି ତମକୁ ଦେଇକି ତମ ଭିତରେ ସାରା ଦୁନିଆକୁ ଦେଖୁଛି, ସେତିକିରେ ମୁଁ ବହୁତ ଖୁସି, ଆଉ ମୁଁ ମୋ ପ୍ରେମକୁ ପାଇଯାଇଛି।
ଅର୍ପିତା ମୋର ଗୋଟେ ଶେଷ ରିକ୍ୱେଷ୍ଟ ରଖିବ, ମୁଁ ଚାହୁଁଛି ମୁଁ ତମକୁ ମ୍ୟାରେଜ କରିବି, ଆଉ ତମ ଆଖିରେ ମୁଁ ଏକା ନୁହେଁ, ଆମେ ଦୁଇଜଣ ମିଶିକି ଦୁନିଆ ଦେଖିବା। ଏମିତି କେମିତି ହେଲା? ଯାହା ସବୁ ତମ ଜୀବନରେ ଘଟିଗଲା ସେସବୁ ପାଇଁ କେବଳ ମୁଁ ହିଁ ଦାୟୀ। ତମର ଗୋଡ଼ ନଥାଉ କି ଆଖି ନଥାଉ, ତମେ ମୋ ପାଇଁ ବୋଝ ନୁହେଁ, ତମେ ମୋ ଜୀବନ। ଏ ଲୁହ ତମ ଆଖିରେ ଯେତିକି ଦିନ ସାଥୀ ହିଁ ରହିଲା ରହିଲା, ଆଜିଠାରୁ ତମ ଆଖିର ସାଥୀ ଆଉ ଓଠର ହସ କେବଳ ମୁଁ।